ଝିଅ ଉଠା ଉଠି ମାମଲା କଣ ଆଗରୁ ହଉ ନଥିଲା, ପରକିଆ ପ୍ରୀତି ଘଟଣା କଣ ଆଗରୁ ଘଟୁ ନଥିଲା। ଗତକାଲି ସନ୍ଧ୍ୟା 6ଟାରେ ଅଟୋରେ ବସେଇ ଭାଇ ବୋହୂକୁ ନେଇଗଲେ ଦେଢ଼ସୁର। ସ୍ୱାମୀ ତାଙ୍କର ସୁରଟରେ, ଭାରିଜା ଏବେ ହୋଟେଲରେ। କ୍ୟାମେରାମ୍ୟାନ ସନ୍ଦୀପଙ୍କ ସହିତ ରିପୋର୍ଟର ବିଶ୍ୱମନ, ଭୋ ଟିଭି। ଝିଅ ଉଠା ଉଠି ମାମଲା କଣ ଆଗରୁ ହଉ ନଥିଲା, ପରକିଆ ପ୍ରୀତି ଘଟଣା କଣ ଆଗରୁ ଘଟୁ ନଥିଲା। ଏ ମଣି, ସ୍ୱାମୀ ଛାଡ଼ି ସ୍ତ୍ରୀ ଆଗରୁ କଣ ପଦାକୁ ଯାଉ ନଥିଲା, ଲୋକ ଦେଖାଣିଆ ଧରମରେ ଭାଇ ସଂସାରେ କିବା ନଥିଲା। ଏବେ କି ଯୁଗ ଭାଇ ହେଲା, ସବୁ ତୁମର ତ ଫିଟି ଗଲା। ମୋବାଇଲ ଟିଭି ବୋଲିଲା ବେଳକୁ ଦେଖିବ ଯେତିକି ପାଲା, ଆଉ ରଖେଇ ଦେବେନି ରଖେଇ ଦେବେନି ମିଡିଆ ପାଲା। ଏଠି ଆଉ ରଖେଇ ଦେବେନି ରଖେଇ ଦେବେନି ମିଡିଆ ପାଲା। ଆଉ ରଖେଇ ଦେବେନି ରଖେଇ ଦେବେନି ମିଡିଆ ବାଲା। ଲୋ ଆଉ ରଖେଇ ଦେବେନି ରଖେଇ ଦେବେନି ମିଡିଆ ବାଲା। ଦେଖିଲା ଲୋକ ଭାଇ ଦେଖ ଦେଖ ଦେଖ, ଶାଳୀ ଭିଣେଇର ପ୍ରେମ କେଡ଼େ କୌତୁକ। ନେତା ମନ୍ତ୍ରୀଙ୍କର ପ୍ରେସର ପଡ଼ିଲେ ମୁହଁରେ ପଡ଼ଇ ତାଲା 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 ତାଲା। ଆଉ ରଖେଇ ଦେବେନି ରଖେଇ ଦେବେନି ମିଡିଆ ବାଲା। ଏଠି ଆଉ ରଖେଇ ଦେବେନି ରଖେଇ।